निबन्धनानि
कर्माणि चात्मनि मोहपनि निबन्धनानि भूमि सुरतर वर्थ विमर्जिताय क्लेश भयाय कलया शीत कृष्ण केश जात करिष्यति जनान उपलक्ष्य मार्ग कर्माणि चात्ममहिमो उपनिबन्धनानि
भूमेश्वरतरवरुत विमर्दितायाः क्लेशव्ययाय कलया शितकृष्णकेशः जातः करिष्यति जनानुपलक्ष्य मार्गः कर्माणि चात्ममहिमोपनिबन्धनानि
कर्माणि चात्ममहिमोपनिबन्धनानि
शब्दनबाद
भूमि
भूमि
समग्र पृथ्वीर
समग्र पृथ्वीर
सुर
सुर
सुर इतर
सुर
इतर देवता बा देवपा व्यक्ति मान को व्यक्तित्व अन्य माने
देवता बा देवपा व्यक्तित्व अन्य माने
बरुथ
बरुथ
सैन्य गण
सैन्य
विमर्दिताय
भार
जगु दुखित क्लेश
क्लेश
क्लेश बा दुख
क्लेश बा दुख
व्याय
व्याय
ह्रास करबा निमित्त
ह्रास करबा
कलया
ତାଙ୍କର
କଳା ବା ଅଂଶ ସହ
ତାଙ୍କର କଳା ବା ଅଂଶ ସହ
ଶୀତକୃଷ୍ଣ
କେବଳ
ଯେ ସୁନ୍ଦର ତାହା ନୁହେଁ
କେବଳ ଯେ ସୁନ୍ଦର ତାହା ନୁହେଁ
କୃଷ୍ଣବର୍ଣ୍ଣ ବିଶିଷ୍ଟ ମଧ୍ୟ
କୃଷ୍ଣବର୍ଣ୍ଣ ବିଶିଷ୍ଟ
କେଶ ଏ ପ୍ରକାର କେଶରାଜି ଦ୍ୱାରା ଜାତ ଆବିର୍ଭୂତ ହୋଇ କରିଷ୍ୟତି କରିବେ ଜନ ଜନସାଧାରଣ ଅନୁପଲକ୍ଷ ଦେଖିବାକୁ ଦୁର୍ଲଭ
ଦେଖିବାକୁ ଦୁର୍ଲଭ
ମାର୍ଗ ପଥ କର୍ମାଣି କ୍ରିୟା ବା କାର୍ଯ୍ୟବଳୀ ଚ ମଧ୍ୟମ ଆତ୍ମମହିମା ଭଗବାନଙ୍କର ସ୍ୱମହିମା ଉପନିବନ୍ଧନାନି ସମ୍ପର୍କରେ ବା ସମ୍ବନ୍ଧରେ ଶୁଭର ଅନୁବାଦ ଶ୍ରୀ ଶ୍ରୀମଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ ଯେତେବେଳେ ଏ ପୃଥିବୀ ନାସ୍ତିକ ରାଜାମାନଙ୍କର ସୈନ୍ୟବଳ ଯୋଗୁଁ ଭାରାକ୍ରାନ୍ତ ହୋଇପଡ଼ିଲା ସେତେବେଳେ ଭଗବାନ ପୃଥିବୀର ଦୁଃଖ ହ୍ରାସ କରିବା ନିମିତ୍ତ ତାଙ୍କର କଳା ବା ଅଂଶ ସହ ଏଠାରେ ଅବତରଣ କଲେ ଅତି ସୁନ୍ଦର କୃଷ୍ଣବର୍ଣ୍ଣର କେଶରାଜି ଦ୍ୱାରା ଶୋଭିତ ହୋଇ ଭଗବାନ ତାଙ୍କର ମୌଳିକ ରୂପ ବା ସ୍ୱରୂପରେ ଆସିଲେ ତାଙ୍କର ଦିବ୍ୟ ଲୀଳା ଓ ମହିମା ପ୍ରସାର କରିବା ନିମିତ୍ତ ସେ ଅଲୌକିକ କ୍ରିୟା କଲେ ସେ କେଡ଼େ ମହାନ କେହି କଳ୍ପନା କରିପାରିବେ ନାହିଁ ଭାବାର୍ଥରେ କୁହାଯାଉଛି ଏ ଶ୍ଳୋକରେ ବିଶେଷ କରି ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କର ପ୍ରଧାନ ବିସ୍ତୃତାଂଶ ବା ସ୍ୱାଂଶ ଶ୍ରୀ ବଳଦେବଜୀଙ୍କର ଆବିର୍ଭାବ କଥା ବର୍ଣ୍ଣନା କରାଯାଇଛି ଉଭୟ ଶ୍ରୀକୃଷ୍ଣ ଓ ଶ୍ରୀ ବଳଦେବ ଏକ ଭଗବାନ ଅଟନ୍ତି ଭଗବାନ ସର୍ବଶକ୍ତିମାନ ସେ ଅସଂଖ୍ୟ ରୂପ ଓ ଶକ୍ତିରେ ନିଜକୁ ବିସ୍ତାର କରିପାରନ୍ତି ଏବଂ ଏ ସମଗ୍ର ଏକକକୁ ପରମବ୍ରହ୍ମ ବୋଲି କୁହାଯାଏ ଭଗବାନଙ୍କର ଏ ପ୍ରକାର ବିସ୍ତୃତାଂଶମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱାଂଶ ଓ ବିଭିନ୍ନାଂଶ ସ୍ୱାଂଶମାନଙ୍କୁ ବିଷ୍ଣୁ ତତ୍ତ୍ୱ ବୋଲି ଏବଂ ବିଭିନ୍ନାଂଶମାନଙ୍କୁ ଜୀବତତ୍ତ୍ୱ ବୋଲି କୁହାଯାଏ ଏବଂ ଏ ପ୍ରକାର ବିସ୍ତାର କ୍ରିୟାରେ ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରୀ ବଳଦେବଜୀ ପ୍ରଥମ ବିସ୍ତୃତାଂଶ ବା ସ୍ୱାଂଶ ଅଟନ୍ତି ବିଷ୍ଣୁ ପୁରାଣ ଓ ମହାଭାରତରେ ବର୍ଣ୍ଣନା ଅଛି ଯେ କୃଷ୍ଣ ଓ ବଳରାମ ଉଭୟଙ୍କର ଅତି ସୁନ୍ଦର କୃଷ୍ଣବର୍ଣ୍ଣର କେଶରାଜି ଅଛି ଏପରିକି ପରିଣତ ବୟସରେ ମଧ୍ୟ ସେମାନଙ୍କର ମସ୍ତକରେ ଘନ କୃଷ୍ଣବର୍ଣ୍ଣର କେଶରାଜି ଶୋଭା ପାଇଥାଏ ଭଗବାନଙ୍କୁ ଅନୁପଲକ୍ଷ ମାର୍ଗ ଅର୍ଥାତ୍ ଅଧିକ ବୈଦିକ ପରିଭାଷାରେ କହିଲେ ଅବାଙ୍ଗ ମାନସ ଗୋଚର ବୋଲି କୁହାଯାଏ ଏହାର ଅର୍ଥ ହେଉଛି ଯେ ଜନସାଧାରଣଙ୍କର ସୀମିତ ଦୃଷ୍ଟିରେ ଦେଖାଯାଆନ୍ତି ନାହିଁ କିମ୍ବା ସୀମିତ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ କେହି ଯାହାଙ୍କର ଧାରଣା କରିପାରିବେ ନାହିଁ ଭଗବତ ଗୀତା ସପ୍ତମ ଅଧ୍ୟାୟ 25 ଶ୍ଳୋକରେ ଭଗବାନ କହିଛନ୍ତି ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ଅର୍ଥାତ୍ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ସେ ତାଙ୍କର ଏ ଅଧିକାରିତ୍ୱ ବଜାୟ ରଖନ୍ତି ଯେ ସେ ସମସ୍ତଙ୍କ ପାଖରେ ନିଜକୁ ପ୍ରକାଶ କରନ୍ତି ନାହିଁ। କେବଳ ପ୍ରାମାଣିକ ଶୁଦ୍ଧ ଭକ୍ତଗଣ କେତେକ ବିଶିଷ୍ଟ ବିଶେଷ ଲକ୍ଷଣରୁ ତାଙ୍କୁ ଜାଣିପାରନ୍ତି। ଏପରି ଅନେକ ଲକ୍ଷଣ ମଧ୍ୟରୁ ଗୋଟିଏ ଲକ୍ଷଣର ବର୍ଣ୍ଣନା ଏ ଶ୍ଳୋକରେ ଦିଆଯାଉଛି। ଏଠାରେ କୁହାଯାଉଛି ଯେ ଭଗବାନ ହେଉଛନ୍ତି ଶୀତ କୃଷ୍ଣ କେଶ, ଅର୍ଥାତ୍ ଯିଏକି ସର୍ବଦା ଅତି ସୁନ୍ଦର କୃଷ୍ଣବର୍ଣ୍ଣର କେଶରାଜି ଦ୍ୱାରା ଶୋଭିତ ହୋଇଛନ୍ତି। ଉଭୟ ଶ୍ରୀକୃଷ୍ଣ ଓ ଶ୍ରୀ ବଳରାମଙ୍କର ମସ୍ତକରେ ଏ ପ୍ରକାର ସୁନ୍ଦର କେଶରାଜି ଥାଏ ଏବଂ ଏପରିକି ପରିଣତ ବୟସରେ ମଧ୍ୟ ସେମାନେ 16 ବର୍ଷର ଯୁବକ ଭଳି ଦେଖାଯାଆନ୍ତି। ଏହା ହେଉଛି ଭଗବାନଙ୍କର ବିଶେଷ ଲକ୍ଷଣ। ବ୍ରହ୍ମସଂହିତାରେ କୁହାଯାଇଛି, ଯଦିଓ ଭଗବାନ ହେଉଛନ୍ତି ପୁରାଣ ପୁରୁଷ, ତଥାପି ସେ ସର୍ବଦା ଏକ ନବଯୁବକ ଭଳି ଦେଖାଯାଇଥାନ୍ତି। ଏହା ହେଉଛି ଦିବ୍ୟ ଶରୀର ବା ଅପ୍ରାକୃତ ଶରୀରର ଲକ୍ଷଣ। ଜଡ଼ ବା ପ୍ରାକୃତ ଶରୀରର ଜନ୍ମ, ମୃତ୍ୟୁ, ଜରା ଓ ବ୍ୟାଧି ଅଛି, କିନ୍ତୁ ଦିବ୍ୟ ବା ଅପ୍ରାକୃତ ଶରୀରର ଏସବୁ ନାହିଁ। ଯେଉଁ ଜୀବଗଣ ବୈକୁଣ୍ଠ ଲୋକମାନଙ୍କରେ ନିତ୍ୟ ଆନନ୍ଦମୟ ଜୀବନ ବିତାଉଛନ୍ତି ସେମାନଙ୍କର ଏ ପ୍ରକାର ଶରୀର ଅଛି, ସେମାନେ କେବେ ହେଲେ ଜରାଗ୍ରସ୍ତ ବା ବୃଦ୍ଧ ହୁଅନ୍ତି ନାହିଁ। ଶ୍ରୀମଦ୍ ଭାଗବତମ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା ଦିଆଯାଇଛି ଯେ ଅଜାମିଳକୁ ଯମଦୂତମାନଙ୍କ କବଳରୁ ଉଦ୍ଧାର କରିବା ନିମିତ୍ତ ଯେଉଁ ବିଷ୍ଣୁଦୂତମାନେ ଆସିଥିଲେ ସେମାନେ ଯୁବକ ଭଳି ଜଣାପଡ଼ୁଥିଲେ। ଏ ଶ୍ଳୋକରେ ବର୍ଣ୍ଣନା ସହ ତାହା ମିଳିଯାଉଛି। ଏଣୁ ଏଥିରୁ ଜଣାଯାଉଛି ଯେ ବୈକୁଣ୍ଠ ଲୋକରେ ଥିବା ବୈକୁଣ୍ଠାଧିପତି ଭଗବାନ କିମ୍ବା ବୈକୁଣ୍ଠର ଅଧିବାସୀଗଣଙ୍କର ଯେଉଁ ଦିବ୍ୟ ବା ଅପ୍ରାକୃତ ଶରୀର ଅଛି ତାହା ଏ ଜଗତର ପ୍ରାକୃତ ବା ଭୌତିକ ଶରୀର ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଯେତେବେଳେ ଭଗବାନ ସେ ଜଗତରୁ ଏ ଜଗତରେ ଅବତରଣ କରନ୍ତି ସେତେବେଳେ ସେ ତାଙ୍କର ଆତ୍ମମାୟା ବା ଅନ୍ତରଙ୍ଗା ଶକ୍ତି ବଳରେ ତାଙ୍କର ଦିବ୍ୟ ଅପ୍ରାକୃତ ଶରୀରରେ ଅବତରଣ କରିଥାନ୍ତି। ସେଥିରେ ବହିରଙ୍ଗା ମାୟାଶକ୍ତି ବା ଭୌତିକତାର କୌଣସି ସ୍ପର୍ଶ ନଥାଏ। ନିରାକାରବାଦୀମାନେ ଯେଉଁ କଥା କହନ୍ତି, ଅର୍ଥାତ୍ ନିର୍ବିଶେଷ ବ୍ରହ୍ମ ଏକ ଭୌତିକ ଶରୀର ଧାରଣ କରି ଭଗବାନ ରୂପରେ ଏଠାରେ ଅବତୀର୍ଣ୍ଣ ହୁଅନ୍ତି, ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ତେଣୁ ଭଗବାନ ଯେତେବେଳେ ଏଠାକୁ ଆସନ୍ତି ସେତେବେଳେ ତାଙ୍କର ଭୌତିକ ଶରୀର ନଥାଏ, ଚିତ୍ ବା ଦିବ୍ୟ ଶରୀର ଥାଏ। ନିର୍ବିଶେଷ ବ୍ରହ୍ମଜ୍ୟୋତି ହେଉଛି ଭଗବାନଙ୍କର ଶରୀରରୁ ବାହାରୁଥିବା ଅତ୍ୟୁଜ୍ଜଳ ଦୀପ୍ତି। ଭଗବାନଙ୍କର ଶରୀର ଏବଂ ଶରୀରରୁ ବାହାରୁଥିବା ବ୍ରହ୍ମଜ୍ୟୋତି ମଧ୍ୟରେ ଗୁଣାତ୍ମକ ଭାବେ କୌଣସି ପାର୍ଥକ୍ୟ ନାହିଁ। ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ଭଗବାନ ସର୍ବଶକ୍ତିମାନ, ସେ କାହିଁକି ଦୁର୍ନୀତିଗ୍ରସ୍ତ ରାଜା ବା ଶାସକମାନଙ୍କ ଦ୍ୱାରା ସୃଷ୍ଟ ପାପ ଭାର ପୃଥିବୀର ଭାର ହ୍ରାସ କରିବା ନିମିତ୍ତ ଏଠାକୁ ଆସନ୍ତି? ବାସ୍ତବିକ ଏହି ଉଦ୍ଦେଶ୍ୟରେ ଭଗବାନଙ୍କର ଆସିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେ ତାଙ୍କର ଦିବ୍ୟ ଲୀଳା ପ୍ରଦର୍ଶନ କରିବା ନିମିତ୍ତ ଆସନ୍ତି, ତଦ୍ୱାରା ସେ ତାଙ୍କର ଶୁଦ୍ଧ ଭକ୍ତମାନଙ୍କୁ ପ୍ରେରଣା ଦିଅନ୍ତି। ଯେଉଁ ଶୁଦ୍ଧ ଭକ୍ତମାନେ ଭଗବାନଙ୍କର ମହିମା ଗାନ କରି ଜୀବନର ଆନନ୍ଦ ଉପଭୋଗ କରିବାକୁ ଚାହାନ୍ତି ସେମାନଙ୍କୁ ଭଗବାନ ଏତଦ୍ୱାରା ପ୍ରେରଣା ଦିଅନ୍ତି। ଭଗବତ ଗୀତା 9:13-14 ଶ୍ଳୋକରେ କୁହାଯାଇଛି ଯେ ମହାନ ଭାଗବତ ଭକ୍ତଗଣ ଅର୍ଥାତ୍ ମହାତ୍ମାମାନେ ଭଗବାନଙ୍କର ଦିବ୍ୟ ଲୀଳା କାହାଣୀ ଗାନ କରିବାରେ ଆନନ୍ଦ ପାଆନ୍ତି। ସମସ୍ତ ବୈଦିକ ଶାସ୍ତ୍ରର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କର ଦୃଷ୍ଟି ଭଗବାନ ଏବଂ ତାଙ୍କର ଦିବ୍ୟ ଲୀଳା ପ୍ରତି ଆକର୍ଷଣ କରିବା। ଏପରି ଭାବରେ ଭଗବାନ ଏ ସାଂସାରିକ ଲୋକମାନଙ୍କ ସହିତ ଯେଉଁ ବ୍ୟବହାର କରନ୍ତି ଅର୍ଥାତ୍ ତାଙ୍କର ଯେଉଁ କାର୍ଯ୍ୟକଳାପ ବା ଲୀଳା ଶୁଦ୍ଧ ଭକ୍ତମାନଙ୍କ ପାଇଁ ସୁନ୍ଦର ବିଷୟବସ୍ତୁ ସୃଷ୍ଟି କରେ, ଯାହାକୁ ଭକ୍ତମାନେ ଆଲୋଚନା କରି ଆନନ୍ଦ ପାଆନ୍ତି। ତେଣୁ ଆଜି ଏଇ ଆମର ଉତ୍ତରାଷ୍ଟ୍ର କୃଷ୍ଣ ଭାବନା ସଂଘ କଟକ ଶାଖା ତରଫରୁ ସମସ୍ତ ଭକ୍ତବୃନ୍ଦ ମାତୃବୃନ୍ଦକୁ ଆମେ ଅଭିନନ୍ଦନ ଜଣାଉଛୁ ଯେ ସେମାନେ ଏଇ ଭାଗବତମ କଥା ଶୁଣିବା ପାଇଁ ଉପସ୍ଥିତ ଅଛନ୍ତି। ଆଜି ଆମର ଧାରାବାହିକ ଭାବରେ ଯେଉଁ ସନ୍ଡେ ପ୍ରୋଗ୍ରାମ୍ ହେଉଛି, ସେଇ ସନ୍ଡେ ପ୍ରୋଗ୍ରାମ୍ରେ ଆମର ଆଜି ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ 26 ଶ୍ଳୋକ ଉପରେ କିଛି ଆଲୋଚନା କରାଯାଉଛି। ଯେଉଁ ଶ୍ଳୋକରେ ବ୍ରହ୍ମା ନାରଦଙ୍କୁ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି ଏହି ଅଧ୍ୟାୟରେ, ଏବଂ ଆଜି ବର୍ଣ୍ଣନା କରୁଛନ୍ତି ଭଗବାନ ରାମ ଏବଂ ଭଗବାନ ବଳରାମ ଏବଂ କୃଷ୍ଣ ଏହି ଦୁଇ ଜଣଙ୍କର ଅବତାର ବିଷୟରେ ଏଠାରେ ବର୍ଣ୍ଣନା କରାଯାଉଛି। ଯେ ଯେତେବେଳେ ସୁରେଥର ବରୁଥ ବିମର୍ଦ୍ଧିତ ଆୟା, ଯେଉଁମାନେ ଭୌତିକ ଜଗତରେ ରହୁଛନ୍ତି, ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛନ୍ତି ସୁର ଏବଂ ଆଉ ଗୋଟେ ହେଉଛନ୍ତି ଅସୁର। ଦ୍ୱାବିମ ପୁରୁଷ ଲୋକେ କ୍ଷେରସ୍ଥା କ୍ଷେରୈବଚ କ୍ଷେର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତେ ଦୌ ଭୂତ ସ୍ୱର୍ଗେ ଲୋକେସ୍ମିନ୍ ଦୈବ ଅସୁରୈବଚ ଦୈବ ବିସ୍ତରସ ପ୍ରକ୍ତ ଆସୁରିନ୍ ପାର୍ଥମେଶ୍ୱର। ଭଗବଦ୍ଗୀତାର 16 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛନ୍ତି ଦୈବ ଏବଂ ଆଉ ଗୋଟେ ହେଉଛନ୍ତି ଅସୁର, ବା ଦେବତାମାନଙ୍କର ଯେଉଁମାନେ ଇତର ବ୍ୟକ୍ତି ବା ଯେଉଁମାନଙ୍କ ଦେବତାମାନଙ୍କ ବିରୁଦ୍ଧରେ ଯେଉଁମାନେ ରୁହନ୍ତି ସେମାନଙ୍କୁ ଅସୁର ବୋଲି କୁହାଯାଉଛି। ତେଣୁ ଅସୁର ହେଉଛି କିଏ ନା ଯୋଉମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ନମାଂ ପ୍ରପଦ୍ୟନ୍ତେ ମୂଢ଼ା ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପୃତ ଜ୍ଞାନ ଆଶ୍ରମ ଭାବମାସିତା। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ତାଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ତେଣୁ ଭଗବାନ ଯେତେବେଳେ ଆସନ୍ତି ବିଶେଷ ଭାବରେ ଧରା ହେବା ପୃଥିବୀ ଯେତେବେଳେ ଅସୁରମାନଙ୍କ ଦ୍ୱାରା ବର୍ଜିତ ହେଇଯାଏ ବହୁତ ଅଧିକ ଭାର ହେଇଯାଏ ପୃଥିବୀ ପ୍ରତି ସେତେବେଳେ ଭଗବାନ ଆସି ସେଇ ପୃଥିବୀର ଭାର ଅପହରଣ କରନ୍ତି। ତେଣୁ ଏଇଠି ସେ କଥା ବ୍ରହ୍ମାଜୀ କହୁଛନ୍ତି ଯେ ଭୂମି ସୁରତର ବରୁଥ ବିମର୍ଦ୍ଧିତ ଆୟା। ଯେତେବେଳେ ଅସୁରମାନେ ତଥାଗତ ରାଜାମାନେ ସେମାନେ ରାଜାଙ୍କର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଯୋଉ ନୀତି ନିୟମ ରହିଛି ସେ ନୀତି ନିୟମ ଅନୁସାରେ ସେମାନେ ରାଜ୍ୟ ଶାସନ କରିବେ। କିନ୍ତୁ ସେମାନେ ଯଦି ଧର୍ମ ଗ୍ରହଣ କରିବେ ନାହିଁ ଅସତ୍ୟଙ୍କ ପ୍ରତିଷ୍ଠା ସେ ଜଗତ ଆହୁର ନିଶ୍ୱରମ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ କହନ୍ତି ଏଥିରେ କୌଣସି ଈଶ୍ୱର ନାହାନ୍ତି। ତେଣୁ ସେମାନେ ଯେତେବେଳେ ରାଜଗାଦିରେ ରହୁଛନ୍ତି ବା ରାଜ୍ୟ ଶାସନ କରୁଛନ୍ତି ସେମାନେ ଧର୍ମକୁ ଗ୍ରହଣ କରୁନଥିବା ହେତୁ ସେଥିପାଇଁ ପ୍ରଜାମାନେ ମଧ୍ୟ ସେଭଳି ଭାବରେ ଅଧାର୍ମିକ ହେଉଛନ୍ତି। ତେଣୁ ଭଗବାନ ଯେତେବେଳେ ଏ ହେଉଛି ଧର୍ମର ଗ୍ଲାନି ତେଣୁ ଭଗବାନ ଯେତେବେଳେ ଧର୍ମର ଗ୍ଲାନି ହେଉଛି ପ୍ରତି ଯୁଗରେ ଭଗବାନ ଆସୁଛନ୍ତି। ତାଙ୍କର ତିନୋଟି କାର୍ଯ୍ୟ ରହୁଛି ଗୋଟେ ହେଉଛି ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା। ଯଦିଓ ଦୁଷ୍କୃତମାନଙ୍କୁ ବିନାଶ କରିବା ପାଇଁ ବା ତାଙ୍କୁ ଧ୍ୱଂସ କରିବା ପାଇଁ ବା ତାଙ୍କର ହତ୍ୟା କରିବା ପାଇଁ ଭଗବାନଙ୍କୁ ନିଜେ ଆସିବାର ଆବଶ୍ୟକତା ନାହିଁ ପ୍ରଭୁପାଦ ମହାରାଜ ତାଙ୍କ ପାଖରେ ସେ କଥା କହୁଛନ୍ତି। କିନ୍ତୁ ବିଶେଷ ଭାବରେ ଭଗବାନଙ୍କର ଆସିବାର କାରଣ ହେଉଛି ଯେ ଭଗବାନ ଏହିସବୁ ଯେଉଁ ଲୀଳା କରନ୍ତି ଏହି ଲୀଳା ସବୁ ତାଙ୍କର ଭକ୍ତମାନେ ତାକୁ ସ୍ମରଣ କରନ୍ତି ବା ତାକୁ ଶ୍ରବଣ କରନ୍ତି ବା ସେ କଥାକୁ କୀର୍ତ୍ତନ କରନ୍ତି। ତବ କଥା ଅମୃତମ ତପ୍ତ ଜୀବନମ କବିବି ରୀଡ଼ିତମ କଳମସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆତତମ ଭୁବି ଗୁଣନ୍ତି ଘୁରିତା ଜନ। ଭଗବାନଙ୍କର ଏ ଯୋଉ ଶକ୍ତି ରହିଛି ଅନେକ ଶକ୍ତି ରହିଛି ଯେତେବେଳେ ସେ ଚାହିଁବେ ସମସ୍ତ ଅସୁରମାନଙ୍କୁ ବିନାଶ କରିଦେଇପାରିବେ ସେ ଖାଲି ଚାହିଁଥିଲା ମାତ୍ର ସେଟା ହେଇପାରିବ। କିନ୍ତୁ ଭଗବାନ ଆସି ଯୋଉ ଲୀଳା କରନ୍ତି ସେ ଲୀଳା ବହୁତ ମନମୁଗ୍ଧକର ହେଇଥାଏ ତେଣୁ ଭକ୍ତମାନେ ସେ ଲୀଳାକୁ ସ୍ମରଣ କରନ୍ତି। ସେ ଲୀଳାକୁ ସ୍ମରଣ କରି ଯତ୍ କୀର୍ତ୍ତନମ ଯତ୍ ସ୍ମରଣମ ଯଦ୍ ଇକ୍ଷଣମ ଯତ୍ ବନ୍ଧନମ ଯତ୍ ଶ୍ରବଣମ ଯତ୍ ହରଣମ ଲୋକସ୍ୟ ସଦ୍ୟ ବିଧୁନତି କଳମସମ ତସ୍ମୈ ସୁଭଦ୍ର ସ୍ରବସେ ନମନ। ଭଗବାନଙ୍କର ଏଇ ଯୋଉ କଥା କୀର୍ତ୍ତନ ସବୁ ରହିଛି ଯତ୍ କୀର୍ତ୍ତନମ ଯତ୍ ସ୍ମରଣମ ଯାହାକୁ ସ୍ମରଣ କରୁଛନ୍ତି ଏବଂ ଯଦ୍ ଇକ୍ଷଣମ ଭଗବାନଙ୍କର ଏଇ ଯୋଉ ରୂପ ସୁନ୍ଦର ରୂପ ଏଠି ସେ ଭଗବାନଙ୍କ ରୂପ ବର୍ଣ୍ଣନା କରାହଉଛି ରୂପ ମାଧୁରୀ। ତେଣୁ ସେଇ ରୂପକୁ ଯେଉଁମାନେ ଦର୍ଶନ କରନ୍ତି ଯତ୍ ଶ୍ରବଣମ ଯତ୍ କୀର୍ତ୍ତନମ ଯତ୍ ସ୍ମରଣମ ଯତ୍ ଇକ୍ଷଣମ ଯତ୍ ବନ୍ଦନମ ଯାହାକୁ ବନ୍ଦନା କଲେ ବା ଯାହାଙ୍କର କଥା ଶ୍ରବଣ କଲେ ବା ଯାହାଙ୍କୁ ପୂଜା କଲେ ଯତ୍ ଧରଣମ ଲୋକସ୍ୟ ସଦ୍ୟ ବିଧୁନତି କଳମସମ ଏଇ ପାପ ରାଶି ଯୋଉ ରହିଛି ପାପ ରାଶିକୁ ବିନାଶ ମାନେ ଧୌତ କରିବା ପାଇଁ ବା ପାପକୁ ନିର୍ମୂଳ କରିବା ପାଇଁ ବହୁତ ପ୍ରକାର ଅନ୍ୟମାନେ ଜ୍ଞାନୀମାନେ ବା ଅଷ୍ଟାଙ୍ଗ ଯୋଗୀମାନେ ବିଭିନ୍ନ ପ୍ରକାର ଉପାୟରେ ସେମାନେ ଚାହାନ୍ତି କେମିତି ଏ ପାପରୁ ମୁକ୍ତ ହେବେ ସେମାନେ। କିନ୍ତୁ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେ ପାପରୁ ସେମାନେ ଏତେ ସହଜରେ ମୁକ୍ତ ହେଇପାରନ୍ତି ନାହିଁ। ଆମର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଜାମିଳ ଉପାଖ୍ୟାନରେ ଆମର ରାଜା ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ଯେ କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରାତ୍ କ୍ୱଚିତ୍ ଚରତି ତଥା ପୁନଃ ମନ୍ୟେ କୁଞ୍ଜର ଶୌଚବତ୍ ଅଥ ପ୍ରାୟଶ୍ଚିତ ମନ୍ୟେ କୁଞ୍ଜର ଶୌଚବତ୍। ଯେଉଁମାନେ ପାପ କାର୍ଯ୍ୟ କରିଛନ୍ତି ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ସବୁ ରହିଛି ତା ପାଇଁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ସେମାନେ ସବୁ କରୁଛନ୍ତି ଏବଂ କେତେ ଜଣ କ୍ୱଚିତ୍ ଚରତି ପୁଣି ଯଦିଓ ସେମାନେ ପ୍ରାୟଶ୍ଚିତ କରନ୍ତି ଏ ପାପରୁ ମୁକ୍ତ ହେବା ପାଇଁ ଯେମିତି ଆମର ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଆମର ଖ୍ରୀଷ୍ଟିଆନ ମାନଙ୍କର ତାଙ୍କର ହେଉଛି ଫ୍ରାଇଡେରେ ବା ଶୁକ୍ରବାର ଦିନ ସେମାନେ ଯେତେବେଳେ ଯିବେ ଚର୍ଚ୍ଚକୁ ଯିବେ ସଣ୍ଡେରେ ସେମାନେ ତାଙ୍କର ଗୋଟେ କନଫେସନ୍ ଅଛି ସେମାନେ କନଫେସ୍ କରନ୍ତି ବା ତାଙ୍କର ନିଜର ପାପକୁ ସେଠି ସେମାନେ ଇଏ କରନ୍ତି ସ୍ମରଣ କରନ୍ତି ଭଗବାନ ପାଖରେ ନିଜର ପାପ କଥା କହି ଭଗବାନ ପାଖରୁ କ୍ଷମା ମାଗନ୍ତି କନଫେସନ୍ ବୋଲି କୁହାଯାଉଛି। କିନ୍ତୁ ସେଇଟା ଗୋଟେ ରୁଟିନ୍ ଜିନିଷ ନୁହଁ ସବୁ ସଣ୍ଡେ ଯାଇକିରି ସୋମବାରଠୁ ଶନିବାର ଭିତରେ ଯାହା ଆମେ ପାପ କଲୁ ରବିବାର ଦିନ ଯାଇ ସେଇଟାକୁ ଭଗବାନ ପାଖରେ କନଫେସ୍ କରିଦେଲେ ଯୀଶୁ କୃଷ୍ଣ ପାଖରେ କନଫେସ୍ କରିଦେଲେ ଆମେ ସେ ପାପରୁ ମୁକ୍ତ ହେଇଗଲୁ ପୁଣି ସୋମବାରଠୁ ଆମେ ପାପ କାର୍ଯ୍ୟ କରିବା। ତେଣୁ ଇଏ ଜିନିଷ ଏଇଟା ଠିକ ନୁହଁ। ସେ କଥା ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଅଥ ପ୍ରାୟଶ୍ଚିତ ତେଣୁ ପ୍ରାୟଶ୍ଚିତ ଯୋଉ ଜିନିଷ ରହୁଛି ଏଇଟାକୁ ପ୍ରକୃତ ଏଇ ପ୍ରାୟଶ୍ଚିତର ଦ୍ଵାରା ପ୍ରକୃତ ଆମେ ପାପରୁ ମୁକ୍ତ ହେଇପାରିବାନି। ତାକୁ ଉଦାହରଣ ଦଉଛନ୍ତି ମନେ କୁଞ୍ଜର ଶୌଚବାଦ, କୁଞ୍ଜର ବା ହାତୀ ଯେମିତି ଦେଖିଥିବେ ଆପଣମାନେ ତେଣୁ ସ୍ନାନ କରିସାରି ଆସିଲା ପରେ ବହୁତ ସୁନ୍ଦର ଭାବରେ ନିଜକୁ ଶରୀରକୁ ସ୍ନାନ କରିବ ସଫା କରିବ କିନ୍ତୁ ପୁଣି ଯେତେବେଳେ ପାଣିରୁ ପଳେଇ ଆସିବ ବାହାରକୁ ସେତେବେଳେ ସେ ପୁଣି ଧୂଳିରେ ନିଜ ଶରୀରକୁ ପୁଣି ଧୂଳି ଯୁକ୍ତ କରିଦେବ ତେଣୁ ସେ ତାର ଗାଧୁଆର କିଛି ମୂଲ୍ୟ ରହିନାହିଁ। ଏ କୁଞ୍ଜର ଶୌଚବାଦ ବୋଲି କୁହାଯାଉଛି। ତେଣୁ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତର ଦେଇ ଶିବଦେବ ଗୋସ୍ୱାମୀ କହୁଛନ୍ତି ଯେ କେଚିତ କେବଳିଆ ଭକ୍ତିଆ ବାସୁଦେବ ପରାୟଣ ଅଭଂ ଧୁନ୍ନତି କାଷ୍ଣେନ ନିହାର ବ୍ୟବହାସ କର। ଯେ ଯେତେ ପ୍ରକାର ପ୍ରାୟଶ୍ଚିତ ଅଛି କର୍ମ ପ୍ରାୟଶ୍ଚିତ ବା ଜ୍ଞାନ ପ୍ରାୟଶ୍ଚିତ ଏଇସବୁ ପ୍ରାୟଶ୍ଚିତ ତୁଳନାରେ ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ ହଉଛି ଯେ କେଚିତ କେବଳିଆ ଭକ୍ତା, ଯେଉଁମାନେ ଭକ୍ତି ମାଧ୍ୟମରେ ବାସୁଦେବ ପରାୟଣ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଅଭଂ ଧୁନ୍ନତି କାଷ୍ଣେନ ଯେତେ ପ୍ରକାର ପାପ ସବୁ ରହିଛି ସେସବୁକୁ ପୂର୍ଣ୍ଣ ଭାବରେ ସେମାନେ ଧୌତ କରିଦିଅନ୍ତି, ସେ ପାପକୁ ପାପରୁ ସେମାନେ ମୁକ୍ତ ହେଇପାରନ୍ତି। କିଭଳି ନା ଅଭଂ ଧୁନ୍ନତି କାଷ୍ଣେନ ନିହାର ମିହ ଭାସ୍କର, ଭାସ୍କର ବା ଆମେ ଦେଖିବା ଯେତେବେଳେ ସକାଳେ ଶୀତ ଦିନ ମାନଙ୍କରେ ଯେତେବେଳେ ସକାଳେ କୁହୁଡ଼ି ପଡ଼ିଯାଇଥାଏ ସେତେବେଳେ ସୂର୍ଯ୍ୟଙ୍କର କିରଣ ଜଣା ଆସିପାରେନି, ଠିକ ଭାବରେ ଆମେ ଦେଖିପାରେନି। କିନ୍ତୁ ସୂର୍ଯ୍ୟଙ୍କର କିରଣ ଯେତେବେଳେ ଟିକେ ଅଧିକ ପ୍ରଖର ହେଇଯାଉଛି ସେତେବେଳେ ସବୁ ଯୋଉ କୁହୁଡ଼ି ଏସବୁ ରହିଛି ସେସବୁ ଦୂର ହେଇଯାଉଛି। ତେଣୁ ସେଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଯେ ଏଇ ଭଗବାନଙ୍କର ଭକ୍ତ ଯେଉଁମାନେ ହେଉଛନ୍ତି ସେମାନେ ଏଇ ପାପକୁ ସବୁ ବହୁତ ସହଜରେ ଦୂର କରିଦେଉଛନ୍ତି। ତେଣୁ ଆମର ଯୋଉ ଯୋଉ ପ୍ରସଙ୍ଗ ଥିଲା ଯେ ଭଗବାନ ଯେତେବେଳେ ଆସନ୍ତି ତେଣୁ ଏଇସବୁ ଯେଉଁମାନେ ଭଗବାନଙ୍କର ଶରଣ ଯାଉନାହାନ୍ତି ଅସୁରମାନଙ୍କୁ ସେ ଅସୁରମାନଙ୍କୁ ସେମାନେ ଯୋଉ ବିନାଶ କରନ୍ତି ଏଇ ଲୀଳାକୁ ବିଶେଷ ଭାବରେ ଯେଉଁମାନେ ଭକ୍ତମାନେ ସେଇ ଲୀଳାକୁ ସେମାନେ ସ୍ମରଣ କରନ୍ତି ବା ଶ୍ରବଣ କରନ୍ତି ବା କୀର୍ତ୍ତନ କରନ୍ତି ତେଣୁ ଏହି ଦ୍ୱାରା ସେମାନେ ଅତି ସହଜରେ ପାପକୁ ସେ ପାପରୁ ସେମାନେ ମୁକ୍ତ ହେଇଯାନ୍ତି। ପାପକୁ ପାପରୁ ମୁକ୍ତ ହେବା ପାଇଁ ତାଙ୍କର ସ୍ୱତନ୍ତ୍ର ଭାବରେ କୌଣସି ଚେଷ୍ଟା କରିବା ଦରକାର ନାହିଁ, କେବଳ ଭଗବାନଙ୍କ କଥା କୀର୍ତ୍ତନ ମାଧ୍ୟମରେ ସେସବୁ ହେଇଯାଉଛି। ତେଣୁ ଭଗବାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇ ଯେଉଁ ସବୁ ଲୀଳା ସବୁ କରୁଛନ୍ତି ସେଇ ଲୀଳା ଦ୍ୱାରା ତାଙ୍କର ଭକ୍ତମାନେ ସେଇ ଲୀଳାକୁ ସ୍ମରଣ କରି ବା ସେଇ ଲୀଳାକୁ ଶ୍ରବଣ କରି ବା ସେଇଆକୁ କୀର୍ତ୍ତନ କରି ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଏଇଟା ହେଉଛି ଭଗବାନ ଆସିବାର ମୁଖ୍ୟ ଉଦ୍ଦେଶ୍ୟ, ଏଇ ଅସୁରମାନଙ୍କୁ ବିନାଶ କରିବା ଏ ଭଗବାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ନ ଆସିବାର। ତେଣୁ ସେ କଥା ପ୍ରଭୁପାଦ ମହାରାଜ ତାଙ୍କ ଭାଗବତରେ କହୁଛନ୍ତି। ତେଣୁ ଭଗବାନ ଯୋଉ ଆସୁଛନ୍ତି ବିଶେଷ ଭାବରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରିସାରିଲା ପରେ ବ୍ରହ୍ମା ଏଠି ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି। ଯଦିଓ ଆମର ଆ ପୂର୍ବରୁ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁଦ ଗୋସ୍ୱାମୀ ମଧ୍ୟ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ସେଇଠି ସିଏ ବର୍ଣ୍ଣନା କରିଛନ୍ତି ଯେ ଏତେ ଚାହାଁଶ କଳାପୁରୁଷ କଳାପୁରୁଷ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଯଦିଓ ବହୁତ 24 ଅବତାର ବିଷୟରେ ସୁତ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଏବଂ ଅନ୍ତିମରେ ସେ କହୁଛନ୍ତି ଏମାନେ ସବୁ ଭଗବାନଙ୍କର ଅଂଶ ବା କଳା, ଏଠି କଳୟା ବୋଲି କୁହାଯାଇଛି। କଳା ହେଉଛି ଭଗବାନଙ୍କର ଅଂଶର ଯୋଉ ବିସ୍ତୃତ ଅଂଶ ତାକୁ କଳା ବୋଲି କୁହାଯାଉଛି। ତେଣୁ ଏଇସବୁ ବିଭିନ୍ନ ଭଗବାନଙ୍କର ଯୋଉ ଅବତାର ସବୁ ଅଛନ୍ତି କିଏ ଭଗବାନଙ୍କର ଅଂଶ ବା କିଏ ଭଗବାନଙ୍କର କଳା, କିନ୍ତୁ ଯଦିଓ କୃଷ୍ଣଙ୍କୁ ଗୋଟେ ଜଣେ ଅବତାର ହିସାବରେ ବର୍ଣ୍ଣନା କରାଯାଇ ସୁତ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି କିନ୍ତୁ ସେ ଅନ୍ତିମରେ ସେ କହୁଛନ୍ତି ସିଏ ହେଉଛନ୍ତି କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ମୂଳ ଭଗବାନ ହେଉଛନ୍ତି ସେ ଯାହାଙ୍କ ଠାରୁ ସମସ୍ତ ଅବତାର ସବୁ ଆସୁଛନ୍ତି। ତେଣୁ ଏଠି ମଧ୍ୟ ଆମେ ଦେଖିବା ଯେ ସେ ହେଉଛନ୍ତି ମୂଳ ଭଗବାନ, ସେ ବିଷୟରେ ମଧ୍ୟ ଏଟା ବର୍ଣ୍ଣନା କରାଯିବ ଯେ ବ୍ରହ୍ମା କହୁଛନ୍ତି ଯେ କ୍ଳେଶ ବ୍ୟୟ କଳୟା ଶୀତ କୃଷ୍ଣ କେଶ, ଶୀତକୃଷ୍ଣ କେଶ ହେଉଛି ବହୁତ ସେ ବିଷୟରେ ବହୁତ ବାଦାନୁବାଦ ସବୁ ରହିଛି। ଶୀତ ଆପଣମାନେ ଜାଣିଥିବେ ଆମର ବିଶେଷ ଭାବରେ ଓଡ଼ିଆ ଯୋଉ ଭାଗବତ ଇତ୍ୟାଦି ସବୁ ରହିଛି ଯେ ନନ୍ଦ ହେଉଛନ୍ତି ଜଗନ୍ନାଥ ହେଉଛନ୍ତି ଷୋଳ କଳା, କୃଷ୍ଣ ଏବଂ ବଳରାମ ମାନେ ଗୋଟିଏ ଗୋଟିଏ କଳାରେ ସବୁ ଆସୁଛନ୍ତି। ଏଭଳି ଭାବରେ ବିଭିନ୍ନ ପ୍ରକାର ଶାସ୍ତ୍ରରେ ବିଭିନ୍ନ ପ୍ରକାର ବର୍ଣ୍ଣନା କରାଯାଇଛି ଏବଂ ବିଶେଷ ଭାବରେ ଧଳା ବାଳ ଏବଂ କଳା ବାଳ ହିସାବରେ ଅବତାର ସବୁ ରହିଛି। ଏସବୁ ମଧ୍ୟ ଓଡ଼ିଆ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଅନ୍ୟ ଶାସ୍ତ୍ରମାନଙ୍କୁ ମଧ୍ୟ ବର୍ଣ୍ଣନା କରାଯାଇଛି କିନ୍ତୁ ତାର ପ୍ରକୃତ ଅର୍ଥ ଏଇ ଶ୍ଳୋକରେ ଆମେ ପାଇବା ଯେ ଶୀତ କୃଷ୍ଣ କେଶ, ଶୀତ ଅର୍ଥ ମଧ୍ୟ ଧଳା ଆସିବ ଏବଂ ଶୀତର ବି ଅନ୍ୟ ସବୁ ଅର୍ଥ ମଧ୍ୟ ରହିଛି ଏବଂ କୃଷ୍ଣ ହେଉଛି କଳା ରଙ୍ଗ, ଭଗବାନଙ୍କର କେଶ ବିଶେଷ ଭାବରେ ବହୁତ ସୁନ୍ଦର, କାରଣ ଭଗବାନଙ୍କର କେଶ କେବେ ଶ୍ଵେତ ନୁହଁ ବା ଧଳା ନୁହଁ, ଭଗବାନଙ୍କ କେଶ ହଉଛି ବହୁତ ସବୁବେଳେ ଘନ କଳା, ସେସବୁ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛନ୍ତି ଯେ ଯଦିଓ ସେ ଆଦ୍ୟଂ ପୁରାଣ ପୁରୁଷଂ ଅଦ୍ୱୈତମ ଅଚ୍ୟୁତ ମନାଦି ମନନ୍ତ ରୂପମ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ବେଦେଷୁ ଦୁର୍ଲଭ ମଧୁର୍ଲଭମାତ୍ମ ଭକ୍ତ ଗୋବିନ୍ଦମ ଆଦି ପୁରୁଷଂ ତମଂ ଭଜାମି। ଯଦିଓ ସେ ହେଉଛନ୍ତି ଅନେକ ପ୍ରକାର ଅବତାର ଭଗବାନଙ୍କଠାରୁ ଆସୁଛନ୍ତି ଏବଂ ସେ ହେଉଛନ୍ତି ପୁରାଣ ପୁରୁଷ ଏବଂ ମୂଳ ପ୍ରଥମ ଆଦି ପୁରୁଷ ହେଉଛନ୍ତି ଭଗବାନ, କିନ୍ତୁ ଯଦିଓ ସେ ବହୁତ ପୁରାଣ ବହୁତ ପୁରାତନ ପୁରୁଷ, କିନ୍ତୁ ତା ଅର୍ଥ ନୁହଁ ଯେ ସେ ବୃଦ୍ଧ ହେଇଯାଇଛନ୍ତି, ସେ ନବଯୌବନଂଚ। ତେଣୁ ନବଯୌବନ ଲକ୍ଷଣ ହେଉଛି ତାଙ୍କର କେଶ ସବୁବେଳେ କଳା ରହିଥିବ। ତେଣୁ ଏଇ କଥା ଏଠି ସବୁ ରହିଛି, ଆମେ ଅନ୍ୟରେ ଆସିବା ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଇତ୍ୟାଦି ସେ ତାକୁ ବର୍ଣ୍ଣନା କରିଛନ୍ତି କେମିତି ଆର ଅର୍ଥ କିଭଳି ରହିବ। ଏଠି ପ୍ରଭୁପାଦ ମହାରାଜ ଆର ଅର୍ଥ କରିଛନ୍ତି ଯେ କେବଳ ଯେ ଭଗବାନଙ୍କର କେଶ ସୁନ୍ଦର ତାହା ନୁହେଁ, ସେ ହେଉଛି କୃଷ୍ଣ ବର୍ଣ୍ଣ ବିଶିଷ୍ଟ ମଧ୍ୟ, ଶୀତକୃଷ୍ଣ ଶୀତକୃଷ୍ଣ କେଶ ଆର ଅର୍ଥ ହେଉଛି। ତେଣୁ ଏଇଟାକୁ ଆମେ ଆଉ ଥରେ ଟିକେ ବିସ୍ତାର ବର୍ଣ୍ଣନା କରିବା ପରେ ତାପରେ କହୁଛନ୍ତି ଯେ ଜାତ କରିଷ୍ୟତି ଜନା ଉପଲକ୍ଷ ମାର୍ଗ, ଭଗବାନ ଯୋଉ ଅନୁପଲକ୍ଷ ମାର୍ଗ ଭଗବାନଙ୍କର ଯୋଉ ଲୀଳା ସବୁ ରହିଛି ତାକୁ ସମସ୍ତେ ଜାଣିପାରିବେ ନାହିଁ, ତେଣୁ ଅନୁପଲକ୍ଷ ବୋଲି କୁହାଯାଉଛି, ସମସ୍ତେ ସାଧାରଣ ବ୍ୟକ୍ତି ସେଟା ବୁଝିପାରିବେ ନାହିଁ। ଏମିତି ଭଗବାନ କହୁଛନ୍ତି ନାହିଁ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ ମୂଢ଼ାନାହାନ୍ତି ଲୋକମାୟା ଜମ ପ୍ରେମ, ଭଗବାନ ଯଦିଓ ବିଭିନ୍ନ ଲୀଳା ସବୁ କରୁଛନ୍ତି, ଭଗବାନ ଯେତେବେଳେ କୃଷ୍ଣ ଆସିକିରି ତାଙ୍କର ଲୀଳା ସବୁ କରୁଥିଲେ, ଏତେ ଅସୁର ମାରିଲେ, ଏତେ ଗୋବର୍ଦ୍ଧନ ଧାରଣ କଲେ, ସାତ ବର୍ଷର ବାଳକ ସାତ ମାସ ସାତ ଦିନ ଧରି ସେଇ ସାତ ବର୍ଷର ଗୋବର୍ଦ୍ଧନକୁ ସେ ବାମ ହାତରେ ବାମ ଗୋଟେ ଧାରଣ କଲେ, କିନ୍ତୁ ଏତେ ସବୁ ଲୀଳା କରିସାରିଲା ପରେ ମଧ୍ୟ ତଥାପି ଲୋକ ତାଙ୍କୁ ସାଧାରଣ ପିଲା ବୋଲି ଭାବନ୍ତି ବା ସାଧାରଣ ମନୁଷ୍ୟ ବୋଲି ଭାବନ୍ତି। ତେଣୁ ଇଏ ହେଉଛି ଅନୁପଲକ୍ଷ ବର୍ତ୍ତମାନ, ସମସ୍ତେ ସେଟାକୁ ବୁଝିପାରିବେ ନାହିଁ, ସେଥିପାଇଁ ତାଙ୍କ ଭଗବାନଙ୍କର ଗୋଟେ ନାମ ହେଉଛି ଅନୁପଲକ୍ଷ ବର୍ତ୍ତମାନ। ଆମର ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ମଧ୍ୟ ସୁତ ଗୋସ୍ୱାମୀ ତାଙ୍କର ମଙ୍ଗଳାଚରଣରେ ମଧ୍ୟ ଭଗବାନଙ୍କୁ ଅନୁପଲକ୍ଷ ବର୍ତ୍ତମାନ ବୋଲି କହିଛନ୍ତି। ନମଃ ପରସ୍ମୈ ପୁରୁଷାୟ ଭୂୟସେ ସଦୁଦ୍ଭବସ୍ଥାନ ନିରୋଧ ଲୀଳୟା ଗୃହୀତ ଶକ୍ତି ତେହାୟ ଦେହିନାଂ ଅନ୍ତର୍ଭବାୟ ଅନୁପଲକ୍ଷ ବର୍ତ୍ତମାନ, ଭଗବାନଙ୍କର ଯେଉଁ ସବୁ ଲୀଳା ସେ ଲୀଳାକୁ ଆମେ ବୁଝିବାକୁ ହେଲେ ଆମେ ନିଜର ଚେଷ୍ଟା ମାଧ୍ୟମରେ ତାକୁ ବୁଝିପାରିବା ନାହିଁ, ସେଥିପାଇଁ କହୁଛି ଅନୁପଲକ୍ଷ ବର୍ତ୍ତମାନ। ଏବଂ କର୍ମାଣି ଚାତ୍ମ ମହିମୋପି ନିବନ୍ଧନାନି, ଭଗବାନଙ୍କର ଯେଉଁ ସବୁ କର୍ମର ସବୁ ରହିଛି ସେ କର୍ମ ହେଉଛି ତାକୁ ବୁଝିବାକୁ ପଡିବ, ସେ ହେଉଛି ବିଲକ୍ଷଣ କର୍ମ। ସେ ଆମର ଯେଉଁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତିତ୍ୱ ତପ୍ତ ଦେହଂ ପୁନର୍ଜନ୍ମ ନୈତି ମାମିତି ସୌର୍ଜନ, ଭଗବାନଙ୍କର ଜନ୍ମ ଏବଂ କର୍ମ ଏ ସାଧାରଣ ମଣିଷ ଭଳି ନୁହଁ, ସାଧାରଣ ମଣିଷ ଭଳି ଜନ୍ମ କର୍ମ ନୁହଁ। ଆମର ଭଗବାନଙ୍କର ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର କିଭଳି କର୍ମ ସବୁ ଦିବ୍ୟ ସବୁ ସବୁ ବିପରୀତ ଜିନିଷ ରହିଛି। ଭଗବାନ କୁହାଯାଉଛି ଶ୍ରୀମଦ ଭାଗବତ ତୃତୀୟ ସ୍କନ୍ଧରେ କୁହାଯାଇଛି ଯେ କର୍ମାଣି ଅନିହାସ୍ୟ, ଆମେ ଯେଉଁ କର୍ମ କରୁଛେ ଆମର କିଛି ରହୁଛି କର୍ମଫଳ ପ୍ରାପ୍ତି ପାଇଁ ଇଚ୍ଛା ରହୁଛି ବା ଅଭିଳାଷ ରହୁଛି ଯେଉଁଥିପାଇଁ କି ଆମେ ଏସବୁ କର୍ମ କରୁଛେ, କିନ୍ତୁ ଭଗବାନଙ୍କର କୌଣସି କର୍ତ୍ତବ୍ୟ କର୍ମ ନାହିଁ ବା ଭଗବାନ କୌଣସି ଆବଶ୍ୟକତା ନାହିଁ। ନମେ ପାର୍ଥାସ୍ତି କର୍ତ୍ତବ୍ୟମ ତ୍ରିଶ ଲୋକେଶ କିଞ୍ଚନ ଭଗବତୀତାର ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ କର୍ମ କରୁଛନ୍ତି। ତେଣୁ ସେଟା କୁହାଯାଉଛି କର୍ମାଣି ଅନିହାସ୍ୟ, ଭଗବାନଙ୍କର କୌଣସି ଇଚ୍ଛା ନଥିଲେ ମଧ୍ୟ ବା ଅଭିଳାଷ ନଥିଲେ ମଧ୍ୟ ସେ କର୍ମ କରୁଛନ୍ତି। ଏବଂ ଭବ ଅଭବଶ୍ୟତେ, ଭଗବାନଙ୍କର ଅଭାବ ଭଗବାନଙ୍କର ଜନ୍ମ ନାହିଁ, ଭଗବାନ ସେଥିପାଇଁ ଗୋଟେ ନାମ ହେଉଛି ଅଜ, କିନ୍ତୁ ସେ ଅଜ ହେଲେ ମଧ୍ୟ ପୁଣି ସେ ଜନ୍ମ ଗ୍ରହଣ କରୁଛନ୍ତି। ତେଣୁ ଇଏ ହେଉଛି ବିପରୀତ ସବୁ ଜିନିଷ ଭଗବାନ ପାଖରେ ଆମେ ଦେଖିବା। କର୍ମାଣି ଅନିହାସ୍ୟ ଭବ ଭବଶ୍ୟତେ ଦୁର୍ଗାଶ୍ରୟଠାରି ଭୟାତ୍ ପଳାୟଣମ, ଦୁର୍ଗର ଆଶ୍ରୟ ନେଉଛନ୍ତି ଭଗବାନ, ଯଦିଓ ସେ ହେଉଛନ୍ତି କାଳାତ୍ମଣ, ସିଏ ହେଉଛନ୍ତି ସାକ୍ଷାତ କାଳ, କାଳସ୍ମୀ ଲୋକକ୍ଷୟକୃତ ପ୍ରବୁଦ୍ଧ ଭଗବତୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ ହେଉଛନ୍ତି କାଳ, ଅର୍ଥାତ ସମସ୍ତେ ତାଙ୍କୁ ଭୟ କରନ୍ତି, ସେ ହେଉଛନ୍ତି ସାକ୍ଷାତ ମୃତ୍ୟୁ ଉପରେ ମଧ୍ୟ ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯାଉନାହାନ୍ତି ତାଙ୍କୁ ଭଗବାନ ମୃତ୍ୟୁ ଉପରେ ଆସି ତାଙ୍କୁ ତାଙ୍କର ସମସ୍ତ କିଛି ହରଣ କରିନିଅନ୍ତି। ଭଗବତୀତା ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ମୃତ୍ୟୁ ସର୍ବହରସ୍ୟାହମ ଉଦ୍ଭବସ୍ୟ ଭବିଷ୍ୟତ, ଭଗବାନଙ୍କ ସମୟ ତାଙ୍କର ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯାଉନାହାନ୍ତି ତାଙ୍କ ପାଖରେ ଭଗବାନ ମୃତ୍ୟୁ ରୂପେ ଆସି ସମସ୍ତେ କିଛି ନେଇଯାଉଛନ୍ତି। ଏବଂ ଭଗବାନଙ୍କୁ ଏମିତି କିଏ ନାହିଁ ଯେ ଭଗବାନଙ୍କୁ ଭୟ କରୁନାହାନ୍ତି। ମଦ୍ ଭୟାତ୍ ବାତି ବାତୋୟଂ ସୂର୍ଯ୍ୟସ୍ତପତି ମଦ୍ ଭୟାତ୍ ବସତେନ୍ଦ୍ର ଧହତ୍ୟଗ୍ନି ମୃତ୍ୟୁ ସ୍ତର, ମୃତ୍ୟୁ ମଧ୍ୟ ଭଗବାନଙ୍କ ଭୟରେ କାର୍ଯ୍ୟ କରୁଛନ୍ତି। ଯମରାଜ ମଧ୍ୟ ଭଗବାନଙ୍କର ନିର୍ଦ୍ଦେଶରେ ସେମାନେ ସେସବୁ କାର୍ଯ୍ୟ ସବୁ କରୁଛନ୍ତି। ମଧ୍ୟଭୟାତ ବାହାତି ଯୋଉ ପବନ ଚଳାଚଳ କରୁଛି, ବା ଇନ୍ଦ୍ରଦେବ ଯୋଉ ବର୍ଷା କରୁଛନ୍ତି, ଅଗ୍ନିଦେବ ଯୋଉ ଧନ କାର୍ଯ୍ୟ କରୁଛନ୍ତି, ବା ସୂର୍ଯ୍ୟ ଦେବତା ଯୋଉ ତାଙ୍କର ଆଲୋକ ବିଚରଣ କରୁଛନ୍ତି, ଏବଂ ଅନ୍ୟମାନଙ୍କ କଥା କଣ କହିବା, ଯେ ସାକ୍ଷାତ ମୃତ୍ୟୁ ସ୍ୱୟଂ ଯମରାଜ ମଧ୍ୟ ସେ ମଧ୍ୟ ଭଗବାନଙ୍କ ଭୟରେ ତାଙ୍କର କାର୍ଯ୍ୟ ସବୁ କରୁଛନ୍ତି। ତସ୍ୟାଭ୍ୟାଁ ଭ୍ରମତି ସମ୍ଭୃତ କାଳଚକ୍ର, ସୂର୍ଯ୍ୟ ଦେବତା ମଧ୍ୟ ତାଙ୍କର ଯୋଉ ଚକ୍ର ଅଛି କାଳଚକ୍ରରେ, ସେ ଭଗବାନଙ୍କର ଆଜ୍ଞାରେ ସେ ତାଙ୍କର ଭଗବାନ ସମ୍ଭୃତ ଭଗବାନଙ୍କର ଭୟରେ ସେଇ କାଳଚକ୍ରରେ ହିଁ ସେ ଘୂର୍ଣ୍ଣାୟମାନ ହଉଛନ୍ତି। ତେଣୁ ଭଗବାନଙ୍କର ସମସ୍ତେ ଭଗବାନଙ୍କୁ ଭୟ କରୁଛନ୍ତି, କିନ୍ତୁ ଭଗବାନ ମଧ୍ୟ ଏଠି ଦେଖୁଛନ୍ତି, ଦେଖୁଛନ୍ତି ତାଙ୍କ ଲୀଳାରେ ଭଗବାନ ମଧ୍ୟ ଭୟରେ ପଳେଇ ଯାଉଛନ୍ତି। ଅରି ଭୟା, ଶତ୍ରୁଙ୍କର ଭୟରୁ ଶତ୍ରୁଙ୍କୁ ଭୟ କରି ସେ ପଳେଇ ଯାଉଛନ୍ତି। ଏମିତି ଆମର ଜରାସନ୍ଧ, ଜରାସନ୍ଧ ଯଦିଓ ସତର ଥର ଆକ୍ରମଣ କରିଛନ୍ତି ଭଗବାନଙ୍କ ପ୍ରତି, ଭଗବାନଙ୍କ ସହିତ କୃଷ୍ଣଙ୍କ ସହିତ, କିନ୍ତୁ ସତର ଥର ଯାକ ସେ ହାରିଛନ୍ତି। କିନ୍ତୁ ହାରିଲେ ମଧ୍ୟ ସେ ପୁଣି ଯାଇକିରି ପୁଣି ସୈନ୍ୟମାନ ସଂଗ୍ରହ କରି ସେ ପୁଣି ଥରେ ଆସି ଭଗବାନଙ୍କ ସହିତ ଯୁଦ୍ଧ କରୁଛନ୍ତି। ଏବଂ ଏଇ ମାଧ୍ୟମରେ ଭଗବାନ ସମସ୍ତ ପୃଥିବୀର ଯୋଉ ଭାର ସବୁ ରହିଛି ସେ ଭାରକୁ ମଧ୍ୟ ଭଗବାନ ହରଣ କରୁଛନ୍ତି। ଏବଂ ଅନ୍ତିମରେ ଯୋଉ ଅଷ୍ଟାଦଶ ବାର ଯେତେବେଳେ ଜରାସନ୍ଧ ଆସି ଯୁଦ୍ଧ କରୁଛନ୍ତି ଭଗବାନ ପାଖରେ, ଭଗବାନ ପ୍ରଥମେ ସେ ସମୟରେ ଆସି କାଳ ଯବାନ ଆସି ମଧ୍ୟ ଉପସ୍ଥିତ ହେଇଛନ୍ତି। ତେଣୁ କାଳ ଯବାନ ଯିଏକି ବର ପ୍ରାପ୍ତ ହେଇଥିଲେ, ଯେ ତାଙ୍କୁ କେହି ସିଧାସଳଖ ମାରିପାରିବେ ନାହିଁ। ତେଣୁ ଭଗବାନ କଣ କଲେ ନା, ତାଙ୍କୁ ନେଇଯାଉଛନ୍ତି ଦୂରକୁ ନେଇଯାଉଛନ୍ତି, ପ୍ରଥମେ କାଳ ଯବାନଙ୍କୁ ଦୂରକୁ ନେଇଯାଉଛନ୍ତି, ଏବଂ ସେଇଠି ସିଏ ଗୋଟେ ପର୍ବତ ଗୁହା ଭିତରେ ପଶିଯାଇଛନ୍ତି। କାଳ ଯବାନ ତାଙ୍କ ପଛେ ପଛେ ଧାଉଁଛି, ତାଙ୍କୁ ଲାଗୁଛି ଯେମିତି ମୁଁ ଆଉ ଦୁଇ ଆଙ୍ଗୁଳ ରହିଲେ ଭଗବାନ, ମାନେ କୃଷ୍ଣ ସହିତ ଭଗବାନ ଜାଣୁନାହାନ୍ତି, ସେ ଭାବୁଛନ୍ତି କୃଷ୍ଣ, ତେଣୁ ଆଙ୍କୁ ଆଉ ଦୁଇ ଆଙ୍ଗୁଳ ରହିଲା, ମୁଁ ଆଉ ଟିକେ ସ୍ପିଡ୍ କରିଦେଲେ ତାଙ୍କୁ ଧରିଦେବି। ଏଇଭଳି ଭାବରେ ଧାରଣା କରିକି ସିଏ ତାଙ୍କ ପଛେ ପଛେ ଧାଉଁଛନ୍ତି, ଏବଂ ଯେତେବେଳେ ପର୍ବତର ଗୁହାର ଭିତରେ ପଶିଗଲେ ସେତେବେଳେ ଭଗବାନ ଅଦୃଶ୍ୟ ହେଇଯାଇଛନ୍ତି। ଏବଂ ଭଗବାନ ଅଦୃଶ୍ୟ ହେଇଯାଇ ସେତେବେଳେ ସେ ଦେଖିଲେ, କାଳ ଯବାନ ଦେଖିଲେ ଯେ ତାଙ୍କ ସମ୍ମୁଖରେ ଜଣେ ଶୟନ କରିଛନ୍ତି, ଶୋଇଛନ୍ତି। ତେଣୁ ସେ ଭାବିଲେ ବୋଧେ କୃଷ୍ଣ ଏଇଠି ଶୋଇପଡ଼ିଛନ୍ତି, ତେଣୁ ସେ ତାଙ୍କୁ ଗୋଟେ ଯେତେବେଳେ ପଦାଘାତ କରିଛନ୍ତି, ସେତେବେଳେ ସେ ତାଙ୍କ ସେ ଆକ୍ଚୁଆଲି ସେ ପ୍ରକୃତରେ ସେଠି ଭଗବାନ ନାହାନ୍ତି, ସେଠି ମୁଚୁକୁନ୍ଦ ଶୋଇଥିଲେ। ମୁଚୁକୁନ୍ଦ ଯିଏକି ଅସୁର ଏବଂ ଦେବତାମାନଙ୍କ ସଂଗ୍ରାମରେ ଦେବତାମାନଙ୍କ ସପକ୍ଷରେ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ଯେତେବେଳେ ଅସୁରମାନଙ୍କ ସହିତ ସେ ବିଜୟ ଲାଭ କରିଛନ୍ତି ଅସୁରମାନଙ୍କ ଉପରେ, ସେତେବେଳେ ଦେବତାମାନେ ତାଙ୍କୁ କିଛି ବର ଦେବା ପାଇଁ ଯେତେବେଳେ ଚାହିଁଥିଲେ, ସେତେବେଳେ ସେ ମୁଚୁକୁନ୍ଦ ଚାହୁଁଥିଲେ ଯେ ମୁଁ ବହୁତ ବର୍ଷ ଯୁଦ୍ଧ କରି ବହୁତ ଥକି ଯାଇଛି, ତେଣୁ ମୋର କିଛି ବିଶ୍ରାମ ଦରକାର। ତେଣୁ ସେ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ, ବା ଇନ୍ଦ୍ରଙ୍କୁ ଏଇ ବର ମାଗିଲେ ଯେ ମୋତେ ଏମିତି ବର ଦିଅ ଯେ ମୁଁ ଯୋଉ ଶୋଇବି ମୋତେ କେହି ବ୍ୟାଘାତ କରିବେନି, କେହି ମାନେ ଡିଷ୍ଟର୍ବ କରିବେନି, ଆଉ ଯଦି କିଏ ବ୍ୟାଘାତ କଲେ ତାହେଲେ ସେ ସେଠି ଧ୍ୱଂସ ହେଇଯିବା, ମୃତ୍ୟୁବରଣ କରିବ। ତେଣୁ ଇନ୍ଦ୍ରଦେବ ତାଙ୍କୁ ସେଇ ବରଟି ପ୍ରଦାନ କରିଥିଲେ। ତେଣୁ ଯେତେବେଳେ ମୃତ୍ୟୁକୁନ୍ଦକୁ ଏଇ କାଳ ଯବାନ ଯେତେବେଳେ ଯାଇକି ପଦାଘାତ କରିଛନ୍ତି, ସେତେବେଳେ ମୃତ୍ୟୁକୁନ୍ଦ ତାଙ୍କର ନିଦ୍ରାଭଙ୍ଗ ହେଇଛି, ଏବଂ ସେ ଯେତେବେଳେ ଦେଖିଦେଇଛନ୍ତି ସେତେବେଳେ ସେ କାଳ ଯବାନ ପଡିକି ଧ୍ୱଂସ ହେଇଯାଇଛି। ତେଣୁ ଯଦି ଆମେ ଦେଖିବା ଯେ କାଳ ଯବାନ ଠାରୁ ଭଗବାନ ଯେମିତି ଭୟରେ ପଳେଇ ଯାଉଛନ୍ତି, କିନ୍ତୁ ପ୍ରକୃତରେ ସିଏ ହେଉଛନ୍ତି କାଳାତ୍ମଣ, ସିଏ ହେଉଛନ୍ତି ସାକ୍ଷାତ କାଳ, ଏବଂ ପୁଣି ମଧ୍ୟ ସେ ଜରାସନ୍ଧ ଠାରୁ ଭୟରେ ଦୂରରେ ମାନେ ଯୁଦ୍ଧରୁ ସେ ପଳେଇ ଯାଇଛନ୍ତି। ତେଣୁ କରି ତାଙ୍କର ନାମ ଗୋଟେ ରହିଛି ରଣଚୋର ବୋଲି ରହିଛି, ଆମର ସାଉଥରେ ଦକ୍ଷିଣାତ୍ୟରେ ଅଛି, ଅହମ୍ମଦାବାଦରେ ଗୋଟେ ଭଗବାନଙ୍କ ବିଗ୍ରହ ଅଛି ଯାହାକୁ ରଣଚୋର ବୋଲି କୁହାଯାଉଛି, ରଣଚୋରଜୀ ଆଚ୍ଛା ରଣ ଯୋଉ ମାନେ କ୍ଷତ୍ରିୟ ମାନଙ୍କର ଯୋଉ ଧର୍ମ ହଉଛି ସେମାନେ ଯୁଦ୍ଧରୁ ପଳାୟନ କରିବେନି, ବା ରଣଭୂମିକୁ ତ୍ୟାଗ କରିବେ ନାହିଁ। ସୌର୍ଯ୍ୟ ତେଜ ଦୁଃଖୀ ଦାକ୍ଷ ଯୁଦ୍ଧ ଚାପି ଅପଳାୟନ, ଇଏ ହଉଛି କ୍ଷତ୍ରିୟ ଧର୍ମ, ଯୁଦ୍ଧରୁ ସେମାନେ ପଳାୟନ କରିବେନି। କିନ୍ତୁ ଭଗବାନ ଯଦି ଯୁଦ୍ଧରୁ ପଳାୟନ କରିଛନ୍ତି, କିନ୍ତୁ ସେ ଭଗବାନ ସେଥିପାଇଁ ପୂଜିତ ହଉଛନ୍ତି, ଭଗବାନ ସେଥିପାଇଁ ସେ ମଧ୍ୟ ପୂଜିତ ହଉଛନ୍ତି। ତେଣୁ ଇଏ ଭଗବାନଙ୍କର ବିପରୀତ କାର୍ଯ୍ୟ ସବୁ ଆମେ ଦେଖିବା, ଯେ କୁହାଯାଉଛି ଦୁର୍ଗା ଶ୍ରେଉ ଥାରି ବୟାତ ପଳାୟନ କାଳାତ୍ମଣ, ଯଦିଓ ସେ କାଳ କିନ୍ତୁ ତଥାପି ସେ ତଥାଗତ ଶତ୍ରୁମାନଙ୍କର ଭୟରେ ସେ ପଳାୟନ କରୁଛନ୍ତି। ଏବଂ ପୁଣି କାଳାତ୍ମନ ପ୍ରମଦା ଯଥାଶ୍ରୟ ସ୍ୱାତ୍ମନ ରଥି, ଯଦିଓ ଭଗବାନ ଆତ୍ମାରେ ଆନନ୍ଦ ପାଆନ୍ତି, କିନ୍ତୁ ତଥାପି ସେ ବିଭିନ୍ନ ଯୁବତୀମାନଙ୍କ ସହିତ ମଧ୍ୟ ତାଙ୍କର ବିଭିନ୍ନ ଲୀଳା ସବୁ କରିଛନ୍ତି। ଆମେ ଦେଖିବା ଦ୍ୱାରକାରେ 16108 ରାଣୀଙ୍କ ସହିତ ରହିକିରି ସେ ବହୁତ ତାଙ୍କର ଗୃହସ୍ଥ ଲୀଳା ସବୁ କରିଛନ୍ତି, ଏବଂ ବୃନ୍ଦାବନରେ ମଧ୍ୟ ସେଭଳି ଭାବରେ ଅସଂଖ୍ୟ ଗୋପୀମାନଙ୍କ ସହିତ ସେ ରାସ ଲୀଳା ଇତ୍ୟାଦି କରିଛନ୍ତି। ତେଣୁ ଯଦିଓ ସେ ଆତ୍ମାରେ ଆନନ୍ଦ ପାଆନ୍ତି, କିନ୍ତୁ ତଥାପି ସେ ପ୍ରମଦା ଯଥାଶ୍ରୟ ବା ସ୍ତ୍ରୀ ସ୍ତ୍ରୀ ଲୋକମାନଙ୍କ ଗହଣରେ ମଧ୍ୟ ସେ ରହୁଛନ୍ତି। ତେଣୁ ଖିଦ୍ୟତେ ସ୍ୱାତ୍ମନ ଅତି ଖିଦ୍ୟତେ ଧୀର୍ବିଧାନ ହିଁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ସେମାନେ ମୋହ ହେଇଯାଆନ୍ତି ଭଗବାନଙ୍କର ଲୀଳା ସବୁ ଯାଇକି ଆଉ ଅନ୍ୟମାନଙ୍କ କଥା କଣ କହିବା ଆମର ବ୍ରହ୍ମା ଏ ନାରଦକୁ କହିଛନ୍ତି ତୃତୀୟ ସ୍କନ୍ଧରେ ସେ କଥା କହିବେ ଯେ ନାନ୍ତନ ବିଦାମେହମି ମୁନୟ ବ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ କୁତୁ ବରାଜେ ଗାୟନ ଗୁଣନ ଦଶଶତାନ ଅନାଦି ଦେବ ଶେଷ ଗୁଣା ବି ସମବଶ୍ୟ ଦିନାଶ୍ୟ ପାର ବ୍ରହ୍ମା କହିଛନ୍ତି ନାରଦମାନଙ୍କୁ ଯେ ଭଗବାନଙ୍କର କେତେ ଲୀଳା ଅଛି କେତେ ଗୁଣ ଅଛି କେତେ ଶକ୍ତି ଅଛି ଏସବୁ ଆମେ ତାଙ୍କର ଅନ୍ତ ଜାଣିପାରୁନୁ ନାନ୍ତଂ ବିଦାମି ମୁଁ ଜାଣିପାରୁନି ମୋ କଥା ଛାଡ଼ନ୍ତୁ ମୁନୟ ଅଗ୍ରଜ ଆସ୍ତେ ତମର ଯେଉଁମାନେ ଅଗ୍ରଜ ଅର୍ଥାତ୍ ଚାରି କୁମାର ନାରଦଙ୍କର ଅଗ୍ରଜ ହଉଛନ୍ତି ଚାରି କୁମାର ଏବଂ ଶିବଜୀ ସେମାନେ ମଧ୍ୟ ଭଗବାନଙ୍କର ଏ ଲୀଳାକୁ ଅନ୍ତ ଜାଣିପାରୁନାହାନ୍ତି ନାନ୍ତଂ ବିଦାମି ମୁନୟ ଅଗ୍ରଜ ଆସ୍ତେ ମାୟାବଳସ୍ୟ ପୁରୁଷ କୃତ ବରାଜେ ଯେଉଁମାନେ ମାୟା ଦ୍ୱାରା ମାୟାର ଅଧୀନରେ ଅଛନ୍ତି ଏ ସାଧାରଣ ଅପର ବ୍ୟକ୍ତିମାନେ ଯେଉଁମାନେ ନିମ୍ନତର ବ୍ୟକ୍ତି ସେମାନେ ଆଉ କଣ ଜାଣିବେ ଭଗବାନଙ୍କ ବିଷୟରେ ଆମେ ଯୋଉ ଏତେ ଉଚ୍ଚ ସ୍ତରରେ ରହିକିରି ମଧ୍ୟ ଭଗବାନଙ୍କର ଅନ୍ତ ଜାଣିପାରୁନୁ ଆଉ ମାୟାରେ ଯେଉଁମାନେ ଅଧୀନରେ ଅଛନ୍ତି ସେମାନେ ଭଗବାନଙ୍କ ଲୀଳା କଣ ଜାଣିବେ ଏବଂ ଗାୟନ ଗୁଣନ ଦଶଶତାନନ ଦଶଶତାନନ ମାନେ ଅନନ୍ତଦେବ ତାଙ୍କର ଏକ ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି କିନ୍ତୁ ଶେଷ ଅଧୁନା ବି ସମବଶ୍ୟତି ନାଶିପାରୁ ଏପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ଗୁଣର ଶେଷ ହଉ ତେଣୁ ଏଠି ଯୋଉ ଭଗବାନଙ୍କର ଏଇ ଯୋଉ କୃଷ୍ଣ ବଳରାମ ଏଇ ଦୁଇଟି ଅବତାର ବିଷୟରେ ଯେତେବେଳେ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି ପରବର୍ତ୍ତୀ ଦଶଟି ଶ୍ଳୋକରେ ତାଙ୍କ ବିଷୟରେ ସବୁ ତାଙ୍କର ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯିବ ତେଣୁ ଏ ହେଉଛି ଭଗବାନ କୃଷ୍ଣଙ୍କର ସବୁ ଲୀଳା ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି ତେବେ ଆମେ କେତୋଟି ବିଷୟରେ ଟିକେ ଆଲୋଚନା କରିବା ଯେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହିଛନ୍ତି ଆମର ଏଠି ଯୋଉ ଭଗବାନଙ୍କର ଯୋଉ କେଶ ରହିଛି କେଶ ରାଶି ଯୋଉ ସେ ବିଷୟରେ ଶୀତ କୃଷ୍ଣ କେଶ ଏଇ ଦୁଇଟି ଆମର ଯୋଉ ରହିଛି ବିଷ୍ଣୁ ପୁରାଣରେ ଏବଂ ମହାଭାରତରେ ଏ ମଧ୍ୟ ବର୍ଣ୍ଣନା କରାଯାଇଛି ପ୍ରଭୁପାଦ ମହାରାଜ ତାଙ୍କ ଭାଗବତରେ ମଧ୍ୟ କହିଛନ୍ତି ସେ ହେଉଛି ଉଜ୍ଜହାରାତ୍ମନ କେଶ ହଉ ଶୀତକୃଷ୍ଣ ମହାମୁନି ଏବଂ ମହାଭାରତରେ କୁହାଯାଉଛି ସଚାପି କେଶ ହଉ ହରିରୁଚକର୍ତ୍ତ ଏବଂ ଶୁକ୍ଳ ମପ ରକ୍ଷା ବି କୃଷ୍ଣ ଭଗବାନଙ୍କର ଏଇ ଯୋଉ ଶୀତକୃଷ୍ଣ କେଶ ଇଏ ହେଉଛି ମାୟା ମୋହ ବୋଲି କୁହାଯାଇଛି ଆମର ଚୈତନ୍ୟ ଚରିତାମୃତରେ ଭଗବାନ ବର୍ଣ୍ଣନା କରୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଏହାର ପ୍ରକୃତ ଅର୍ଥ ହେଉଛି ଯେ ଶୀତ ହେଉଛି ରୁଦ୍ର ଶୀତ ମାନେ ଶୀତର ଆଉ ଗୋଟେ ଅର୍ଥ ହେଉଛି ରୁଦ୍ର ଏବଂ କୃଷ୍ଣ ଅର୍ଥ ହେଉଛି ବିଷ୍ଣୁ ଆଉ କୋ ହେଉଛନ୍ତି ବ୍ରହ୍ମା ତେଣୁ ତେଷାଂ ଅତି ବିଶ୍ୱର ଯିଏ ସିଏ ହେଉଛନ୍ତି ଶୀତକୃଷ୍ଣ କେଶ ଅର୍ଥାତ୍ ଯିଏ କୃଷ୍ଣ କୃଷ୍ଣ ଯିଏକି ସିଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବା ଶିବଜୀ ସମସ୍ତଙ୍କର ଯିଏ ଈଶ୍ୱର ସିଏ ହେଉଛନ୍ତି ଶୀତକୃଷ୍ଣ କେଶ ଏଭଳି ଭାବରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଅର୍ଥ କରିଛନ୍ତି ଏବଂ ଚୈତନ୍ୟ ଚରିତାମୃତରେ ମଧ୍ୟ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେତେବେଳେ ବିଷୟରେ ବର୍ଣ୍ଣନା କରୁଛନ୍ତି ଭଗବାନ ବିଷୟରେ ସନାତନ ଗୋସ୍ୱାମୀଙ୍କୁ ଶ୍ରୀମଦ ଭାଗବତ ଚୈତନ୍ୟ ଚରିତାମୃତ ମଧ୍ୟଲୀଳା ତେଇଶ ଅଧ୍ୟାୟରେ ସେ କଥା ମଧ୍ୟ କୁହାଯାଇଛି ଯେ ଇଏ ହେଉଛି ସବୁ ମାୟାମୟ ମୌସଲ ଲୀଳା ଆର୍ କୃଷ୍ଣ ଅନ୍ତର୍ଧ୍ୟାନ କେଶାବତାର ଆର୍ ବିରୁଦ୍ଧ ବ୍ୟାଖ୍ୟାନ ମହିଷୀ ହରଣ ଆଦି ସବୁ ମାୟାମୟ ତେଣୁ ଏଇ ଯୋଉ କେଶ ଯୋଉ ଭଗବାନଙ୍କର କେତେଜଣ କୁହନ୍ତି ଇଏ ହେଉଛି ଧଳା ଧଳା କେଶରେ ଆସୁଛନ୍ତି ବଳରାମ ଏବଂ କଳା କେଶରେ ଆସୁଛନ୍ତି କୃଷ୍ଣ ଇଏ ପ୍ରକୃତ ଅର୍ଥ ଏଇଟା ନୁହଁ ତେଣୁ ଇଏ ହେଉଛି ଭଗବାନଙ୍କର ଏଠି ଯୋଉ ବର୍ଣ୍ଣନା କରାଯାଇଛି ଏଠି ପ୍ରକୃତରେ ଭଗବାନଙ୍କର କେଶ ରାଶିର ଯୋଉ ରହିଛି ଏତେ ସୌନ୍ଦର୍ଯ୍ୟ ସେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର କୃଷ୍ଣଙ୍କର ଯୋଉ ରହିଛି ବିଭିନ୍ନ ଭଗବାନଙ୍କର ସମସ୍ତଙ୍କର ବହୁତ ଅପାର ଶକ୍ତି ରହିଛି ଏବଂ ସାଧାରଣତଃ ଭାବରେ ଯେତେ ଭଗବାନ କୃଷ୍ଣଙ୍କ ଠାରୁ ଯେତେ ଅଂଶ ସବୁ ଆସୁଛନ୍ତି ସେମାନଙ୍କୁ ସବୁ ବିଷ୍ଣୁ ତତ୍ତ୍ୱ ବୋଲି କୁହାଯାଉଛି ତେଣୁ ବିଷ୍ଣୁ ତତ୍ତ୍ୱଙ୍କର ଯୋଉ ଗୁଣ ସବୁ ରହିଛି ସେ ଗୁଣ ହେଉଛି 60 ପର୍ଯ୍ୟନ୍ତ ଗଣାଯାଇଛି ଏବଂ କୃଷ୍ଣଙ୍କର ହେଉଛି ଚାରୋଟି ହେଉଛି ସ୍ୱତନ୍ତ୍ର ଚାରୋଟି ସ୍ୱତନ୍ତ୍ର ଗୁଣ ସେ ଗୁଣ ଆମର ଏଥିରେ ବର୍ଣ୍ଣନା କରାଯାଇଛି ଭକ୍ତିର ଶାନ୍ତ ସିନ୍ଧୁରେ ରୂପ ଗୋସ୍ୱାମୀ କହୁଛନ୍ତି ଯେ ଲୀଳା ପ୍ରେମଣା ପ୍ରିୟାଧିକ୍ୟ ମାଧୁର୍ଯ୍ୟ ବେଣୁ ରୂପୟ ଏଇ ଚାରୋଟି ଲୀଳା ହେଉଛି ଅସାଧାରଣ ଲୀଳା ଭଗବାନଙ୍କର ଗୋଟେ ହେଉଛି ଭଗବାନଙ୍କ ପ୍ରେମ ଲୀଳା ଗୋଟେ ହେଉଛି ପ୍ରେମ ଲୀଳା ଗୋଟେ ହେଉଛି ପ୍ରିୟାଧିକ୍ୟ ମାଧୁର୍ଯ୍ୟ ଲୀଳା ଭଗବାନଙ୍କ ରୂପ ମାଧୁର୍ଯ୍ୟ ଇତ୍ୟାଦି ଏବଂ ଗୋଟେ ହେଉଛି ବେଣୁ ମାଧୁରୀ ରୂପ ମାଧୁରୀ ପ୍ରେମ ମାଧୁରୀ ଲୀଳା ମାଧୁରୀ ଏବଂ ବେଣୁ ମାଧୁରୀ ଏଇ ଚାରୋଟି ମାଧୁରୀ ହେଉଛି ଶ୍ରେଷ୍ଠ ମାଧୁରୀ ତେଣୁ ଏଠାରେ ଭଗବାନଙ୍କର ଯେଉଁ ରୂପମାଧୁରୀ ବର୍ଣ୍ଣନା କରାଯାଇଛି ସେ ରୂପମାଧୁରୀ ବିଷୟରେ ଆମେ କିଛି ଆଲୋଚନା କରିବା। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାଭାବିକ ବଳ।
କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାଭାବିକ ବଳ।
କୃଷ୍ଣ ଆଦି ନର ନାରୀ କରେ ଚଞ୍ଚଳ।
କୃଷ୍ଣ ଆଦି ନର ନାରୀ
ଆସ୍ୱାଦନ କରୁଥିଲେ, ଯେଉଁଥିପାଇଁ କି ସେ ଯେତେବେଳେ କହୁଛନ୍ତି ଯେ ସେ ଚାହୁଁଛନ୍ତି କୋଟି ନେତ୍ରରେ ଭଗବାନଙ୍କ ରୂପ ମାଧୁକୁ ଦର୍ଶନ କରିବା ପାଇଁ। ଯେତେ ଭଗବାନଙ୍କ ରୂପ ଦେଖିଲେ ମଧ୍ୟ ତାଙ୍କର କୃଷ୍ଣା ଶାନ୍ତ ହୋଇଥାଏ, ଆହୁରି ଦେଖିବା ପାଇଁ ତାଙ୍କର ଆଗ୍ରହ ରହୁଛି। ତେଣୁ ସେ ଚାହୁଁଛନ୍ତି ତାଙ୍କର ଦୁଇଟି ନେତ୍ରରେ ସେ ଭଗବାନଙ୍କର ଦର୍ଶନ ଠିକ ଭାବରେ କରିପାରୁନାହାନ୍ତି। ସେ ଚାହୁଁଛନ୍ତି ଆମକୁ କୋଟି ନେତ୍ର ହେଇଥିଲେ ଆମେ ଭଗବାନଙ୍କ ଦର୍ଶନ କରିଥାନ୍ତୁ। ଏବଂ ଦୁଇଟି ମାତ୍ର ଚକ୍ଷୁ ଅଛି, ତା ଦେହରେ ପୁଣି ନିମିଷ ରହିଛି, ପତା ରହିଛି, ଆଖିପତା ରହିଛି। ସେ ଆଖିପତା ପଡ଼ିଗଲେ ମଧ୍ୟ ସେମାନେ ବିଧି ବା ବ୍ରହ୍ମାଙ୍କୁ ସେମାନେ ନିନ୍ଦା କରୁଛନ୍ତି ଯେ ପ୍ରକୃତରେ ଇଏ ଜାଣିନାହାନ୍ତି କେମିତି ସୃଷ୍ଟି କରିବାକୁ ପଡିବ। ତେଣୁ ଏଇଭଳି ଭାବରେ ସେମାନେ ପ୍ରାର୍ଥନା କରୁଛନ୍ତି, ଅଟତି ଯଦ୍ ଭବାନ ହିଂକାନନ ତ୍ରୁଟି ଯୋଗାୟତେ ତ୍ୱମ ଅପଶ୍ୟତାମ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ତତେ ଜଡ଼ ଦୀକ୍ଷତାଂ ପଦ୍ମସୁଦେଶାମ। ଭଗବାନ ଯେତେବେଳେ ତାଙ୍କର ସକାଳ ହେଲେ ସେ ଯେତେବେଳେ ଗୋଚାରଣ କରିବା ପାଇଁ ଚାଲିଯାଆନ୍ତି, ସେତେବେଳେ ଅଟତି ଯଦ୍ ଭବାନ ହିଂକାନନ, ତମେ ଯେତେବେଳେ କାନନ ବା ଜଙ୍ଗଲରେ ଯାଇ ରହିଥାଅ ବୃନ୍ଦାରଣ୍ୟରେ, ସେତେବେଳେ ଅଟତି ଯଦ୍ ଭବାନ ତ୍ରୁଟି ଯୋଗାୟତେ, ଗୋଟେ ତ୍ରୁଟି ତାଙ୍କୁ ଯୁଗ ଭଳି ଲାଗେ, ଏବଂ ତ୍ରୁଟି ଯୋଗାୟତେ ତମ ଅପଶ୍ୟତାମ ଭଗବାନଙ୍କୁ ଦର୍ଶନ ନ କରି ସେମାନେ ତାଙ୍କୁ ସେଭଳି ଭାବରେ ଗୋଟେ ତ୍ରୁଟି ମଧ୍ୟ ତାଙ୍କୁ ଗୋଟେ ଯୁଗ ବା ଦଶ ବର୍ଷ ଭଳି ତାଙ୍କୁ ଲାଗେ ଗୋଟେ ଯୁଗ। ଏବଂ କୁଟିଳ ଭଗବାନଙ୍କ ଏଇ ଯେଉଁ ରୂପ ମଧୁରୀ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚ ଦେ ଏତେ ସୁନ୍ଦର ରୂପ ମାଧୁରୀ ସବୁ ରହିଛି ତାକୁ ଜଡ଼ାୟୁ ଦୀକ୍ଷତାଂ ପ୍ରଥମକୁ ଦିଶା ତେଣୁ ଆଖିରେ ଯୋଉ ପଲକ ଅଛି ସେ ପଲକ ମଧ୍ୟ ସେମାନେ ମାନେ ସେଥିପାଇଁ ବିଧି ବା ବ୍ରହ୍ମାଙ୍କୁ ସେମାନେ ନିନ୍ଦା କରୁଛନ୍ତି ତେଣୁ ଇଏ ହେଉଛି ଭଗବାନଙ୍କ ରୂପ ମାଧୁରୀ ଯୋଉ ରହିଛି ବିଶେଷ ଭାବରେ ଶ୍ୟାମଂ ତ୍ରିଭଙ୍ଗ ଲଳିତ ନିୟତ ପ୍ରକାଶ ତ୍ରିଭଙ୍ଗ ଲଳିତ ଏ ଯୋଉ ତିନୋଟି ସ୍ଥାନରେ ଭଗବାନ ବକ୍ର ହେଇଛନ୍ତି ତ୍ରିଭଙ୍ଗ ଲଳିତ ତେଣୁ ଇଏ ହେଉଛି ଭଗବାନଙ୍କର ବିଶେଷ ରୂପ ମାଧୁରୀ ତେଣୁ ଏହାର ତତ୍ତ୍ୱ ହେଉଛି ତିନୋଟି ତତ୍ତ୍ୱ ରହିଛି ତିନି ଜାଗାରେ ଯୋଉ ଭଗବାନ ବକ୍ର ରହିଛନ୍ତି ତାର ଅର୍ଥ ହେଉଛି ତିନୋଟି ତତ୍ତ୍ୱ ରହିଛି ବେଦରେ ତିନୋଟି ତତ୍ତ୍ୱ କଥା କୁହାଯାଇଛି ସମ୍ବନ୍ଧ ଅବିଧେୟ ଏବଂ ପ୍ରୟୋଜନ ଏଇ ତିନୋଟି ତତ୍ତ୍ୱ ଯୋଉ ରହିଛି ସେ ତ୍ରିଭଙ୍ଗର ଲଳିତର ପ୍ରକୃତ ଅର୍ଥ ହେଉଛି ସେଇଟା ତତ୍ତ୍ୱ ତିନୋଟି ତତ୍ତ୍ୱ ସମ୍ବନ୍ଧ ଅବିଧେୟ ପ୍ରୟୋଜନ ଏଇ ତିନୋଟି ଜିନିଷ ଯେଉଁମାନେ ଜାଣିବେ ସେମାନେ ଭଗବାନଙ୍କୁ ଜାଣିପାରିବେ ଇଏ ହେଉଛି ଭଗବାନଙ୍କ ରୂପ ମାଧୁରୀ ତେଣୁ ଭଗବାନଙ୍କ ରୂପ ମାଧୁରୀ ବହୁତ ପ୍ରକାର ରହିଛି କିନ୍ତୁ ଆମେ ଅଳ୍ପ ସମୟ ଭିତରେ ଆମେ ଆଉ ଗୋଟିଏ ଶ୍ଳୋକ କହିବା ଯେ ଆମର ବର୍ଣ୍ଣନା କରାଯାଇଛି ବଲ୍ଲଭାଚାର୍ଯ୍ୟ ଭଗବାନଙ୍କର ମାଧୁରୀ ବର୍ଣ୍ଣନା କରିଛନ୍ତି ଅଧରଂ ମଧୁରଂ ବଦନଂ ମଧୁରଂ ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରଂ ହୃଦୟଂ ମଧୁରଂ ଗମନଂ ମଧୁରଂ ହୃଦୟଂ ମଧୁରଂ ବର୍ଣ୍ଣନା କରାଯାଇଛି ଏଠାରେ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି ସେଇ ସୁନ୍ଦର କେଶରାଶିରେ ସେ ଭଗବାନଙ୍କର ଯୋଉ ବରାହପିଡ଼ ସେ ଆହୁରି ସୌନ୍ଦର୍ଯ୍ୟ ସୌନ୍ଦର୍ଯ୍ୟ ତାର ବୃଦ୍ଧି କରୁଛି। ବରାହପିଡ଼ ନଟବର ବପୁ ଏବଂ ତାଙ୍କର ଯୋଉ ବପୁ ତାଙ୍କର ହେଉଛନ୍ତି ନଟବର ସେ ଶ୍ରେଷ୍ଠ ନଟସି ମାନେ ତାଙ୍କର ଯୋଉ ଚାଲି ଯୋଉ ରହିଛି ଗମନ ଓଟିଂ ବର୍ଣ୍ଣନା କରାଯାଇଛି ବ୍ରହ୍ମସଂହିତାରେ ଯୋଉ ଜଗତରେ ଯୋଉମାନେ ସାଧାରଣ ଲୋକମାନଙ୍କର ଯୋଉମାନେ ରହିଛନ୍ତି ସମସ୍ତେ ଭଗବାନ ତ ସମସ୍ତେ ଭଗବାନ ଭଳି ସେମାନେ ରୂପ ପ୍ରାପ୍ତ ହେଇଛନ୍ତି କିନ୍ତୁ ତାଙ୍କର ଚାଲି ଗମନ ମଟି ନାଟ୍ୟ ଗମନ ମପି ତାଙ୍କର ଗମନ ମଧ୍ୟ ନାଟ୍ୟ ଭଳି ମାନେ ନୃତ୍ୟ ଭଳି ସେମାନେ ଚାଲୁଛନ୍ତି। ତେଣୁ ଭଗବାନଙ୍କର ମଧ୍ୟ ସେଇଭଳି ଭାବରେ ନଟବର ବପୁ ବହୁତ ସୁନ୍ଦର ଭାବରେ ସେ ତାଙ୍କର ଯୋଉ ଚାଲି କରୁଛନ୍ତି ଚାଲି ଯାଉଛନ୍ତି ବୃନ୍ଦାବନକୁ ସେ ପଦରମଣ କରୁଛନ୍ତି ବହୁତ ସୁନ୍ଦର ଭାବରେ ପଦବିନ୍ୟାସ କରି ଯୋଉ ଯାଉଛନ୍ତି ସେତେବେଳେ ବହୁତ ସୁନ୍ଦର ଭାବରେ ନୃତ୍ୟ ଭଳି ତାଙ୍କ ଲାଗୁଛି ପ୍ରତୀୟମାନ ହେଉଛି। ବରାହପିଡ଼ ନଟବରପୁ କନ୍ନୈ କନିକାରମ୍ କନ୍ନରେ ତାଙ୍କର କନିକାର ଯୋଉ ଫୁଲ ରହିଛି ସେ ଫୁଲକୁ ଖୋଜିଛନ୍ତି କନ୍ନରେ ସେଟାକୁ ଲଗେଇଛନ୍ତି କନ୍ନରେ କନିକାର ଏବଂ ବିବୃତ ବାସ କନକପିସ ଭଗବାନଙ୍କର ଯୋଉ ବାସ ବା ଭଗବାନଙ୍କର ଯୋଉ ରୂପ ଏ ଯୋଉ ବସ୍ତ୍ର ପିନ୍ଧିଛନ୍ତି ସେ ହେଉଛନ୍ତି ହଳଦିଆ ରଙ୍ଗର ପୀତ ବର୍ଣ୍ଣର କନକ ସୁବର୍ଣ୍ଣ ଭଳି ବହୁତ ଜଜ୍ୱଲମାନ ହେଉଛି ଏବଂ ଭଗବାନଙ୍କ ନୀଳ ଅଙ୍ଗରେ ଏ ଯୋଉ ସୁବର୍ଣ୍ଣ ଭଳି ଯୋଉ ବସ୍ତ୍ର ପରିଧାନ କରିଛନ୍ତି ଯେମିତି ନୀଳ ଆକାଶରେ ବିଜୁଳି ବାହାରିଲେ ଯେଭଳି ସୁନ୍ଦର ଦେଖାଯାଏ ସେଭଳି ଭାବରେ ଭଗବାନଙ୍କ ରୂପ ସୁନ୍ଦର ଦିଶୁଛନ୍ତି ଏବଂ ବରାହପିଡ଼ ନଟବରପୁ କନ୍ନୈ କନିକାର ବିବୃତ ବାସ କନକ ବିଷ ବୈଜନ୍ତୀ ଚମାଳ ରନ୍ଧ୍ରାନ୍ ବେଣୁ ରଧର ସୁଦୟା ଯେତେବେଳେ ସେ ବେଣୁ ଗାନ କରୁଛନ୍ତି ସେତେବେଳେ ତାଙ୍କର ଯେମିତି ସମସ୍ତ କିଛି ଅଧର ସୁଧା ସମସ୍ତ କିଛି ଅଧରାମୃତ ସେ ବେଣୁରେ ସବୁ ଭର୍ତ୍ତି କରିଦେଉଛନ୍ତି ପୁରାଣ ଗୋପ ବୃନ୍ଦେଇ ବୃନ୍ଦାରଣ୍ୟ ସ୍ୱପଦରମାଣ ପ୍ରାବିଶତ କୀର୍ତ୍ତି କରୁଛି ଏହିଭଳି ଭାବରେ ସେ ବୃନ୍ଦାରଣ୍ୟରେ ସେ ପ୍ରବେଶ କରୁଛନ୍ତି। ତେଣୁ ଭଗବାନଙ୍କର ଯୋଉ ଲୀଳା ରହିଛି ରୂପ ମାଧୁରୀ ବହୁତ ସୁନ୍ଦର ବହୁତ ପ୍ରକାର ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି ଏବଂ ଆମର ସାମର୍ଥ୍ୟ ଅନୁସାରେ ଆମେ କିଛି ବର୍ଣ୍ଣନା କଲୁ ତେଣୁ ଆଜି ଅନ୍ୟାନ୍ୟ କାର୍ଯ୍ୟକୌଶଳ ରହିଛି ତେଣୁ ଆମର ଏଠି ଭାଗବତମ ବିଶ୍ରାମ ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାଇ ଗୋ
ହରେ କୃଷ୍ଣ। ସମସ୍ତ ଭକ୍ତ ବୃନ୍ଦଙ୍କୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଅନନ୍ତ ସଂଘ ଭକ୍ତିବେଦାନ୍ତ ଆଶ୍ରମ ତରଫରୁ ଭକ୍ତିଭୂତ ଶୁଭେଚ୍ଛା ଜ୍ଞାପନ କରାଯାଉଛି। ତ ଆଜିର ଏ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା ହେଉଛି ଯେ ଚେତନ ଶ୍ରୀମନ୍ତ ଚେତନ ମହାପ୍ରଭୁଙ୍କର 500 ବର୍ଷର ସନ୍ୟାସ ଲୀଳାର 500 ବର୍ଷର ପୂର୍ତ୍ତି ଉପଲକ୍ଷେ ଭାରତରେ ବିଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସବୁ କରାଯାଉଛି। ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ମଠ ମନ୍ଦିରରେ ବହୁତ କିଛି କାର୍ଯ୍ୟକ୍ରମ କରାଯାଉଛି। ଆମର ଏଇ ଛୋଟ ଆଶ୍ରମ ଭକ୍ତିବନ୍ତ ଆଶ୍ରମରେ ମଧ୍ୟ ଆମେମାନେ ମହାପ୍ରଭୁଙ୍କର ପ୍ରତି ଉଦ୍ଦେଶ୍ୟରେ କିଛି ବିଶେଷ କାର୍ଯ୍ୟକ୍ରମ ରଖିଛୁ ସେ ସମ୍ବନ୍ଧରେ ଆଜି କିଛି ଆଲୋଚନା ଆମର କରାଯିବ। ତ ମହାପ୍ରଭୁଙ୍କର ସେଇ କାର୍ଯ୍ୟକ୍ରମରେ ଆମର 24 ଫେବୃଆରୀ ନାମଯଜ୍ଞ ଅନୁଷ୍ଠିତ ହେବ ଯେଉଁଟାକି 25 ତାରିଖ ଅଧିବାସ ଏବଂ ଅପରାହ୍ନରେ ନାମ ଯଜ୍ଞ ଆରମ୍ଭ 26, 27, 28 ଅପରାହ୍ନ।